28 ସ୍ତରରେ ଦିନ ତାପମାତ୍ରା 41 ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା ଆମର ଅନୁଗୁଳ ଜିଲ୍ଲାର ତାଳଚେରଠାରେ 45 ଡିଗ୍ରୀ ରେକର୍ଡ କରାଯାଇଥିଲା। କେତେକ ସହରରେ ଗ୍ରୀଷ୍ମ ପ୍ରଭାବ ଜିଲ୍ଲାରେ ଖାସ କରି ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହୋଇଛି। ତା ସହିତ ଆମେ ଯଦି ଦେଖିବା ବର୍ଷା ମଧ୍ୟ କାଳବୈଶାଖୀ ଜନିତ ବର୍ଷା ମଧ୍ୟ ଅନୁଭୂତ ହୋଇଛି, କାରଣ ଦକ୍ଷିଣ ଦିଗରୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଖାସ କରି ଉପକୂଳ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କ୍ରମାଗତ ଭାବେ ପ୍ରବେଶ କରୁଛି, ଯାହା ପ୍ରଭାବରେ ଗତକାଲି ଆମର ଖୋର୍ଦ୍ଧାର ବେଗୁନିଆଠାରେ ସର୍ବାଧିକ ବର୍ଷା 49 ମିଲିମିଟର ରେକର୍ଡ କରାଯାଇଛି। ଏବଂ ତା ସହିତ ଯଦି ଦେଖିବା କେତେକ ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ଅନୁଭୂତ ହୋଇଛି। ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ଆଗାମୀ 3ରୁ 4 ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆଗାମୀ 2 ଦିନ ପରେ ଆମର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ଆଦୌ କୌଣସି ସମ୍ଭାବନା ନାହିଁ, କିନ୍ତୁ ଆଭ୍ୟନ୍ତର ଓଡ଼ିଶାରେ କେତେକ ସ୍ଥାନରେ 1-2 ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହୁଛି, ଯାହାର ପ୍ରଭାବ ଧୀରେ ଧୀରେ ଆମର 6 ତାରିଖ ବେଳକୁ କମିବ। ଯାହା କାରଣ ଆମେ ଅନୁମାନ କରିଛୁ 6 ତାରିଖ ପରଠାରୁ ଦିନ ତାପମାତ୍ରାରେ ଆହୁରି 3-5 ଡିଗ୍ରୀ ପର୍ଯ୍ୟନ୍ତ ତଳମୁହାଁ ହେବାର ସମ୍ଭାବନା ରହିଛି, କାରଣ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଯେଉଁଟାକି ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ ଏବଂ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଏହି 3-5 ଡିଗ୍ରୀ ଯାଏଁ ତାପମାତ୍ରା ଖସିବାର ସମ୍ଭାବନା ରହିଛି। ଆଉ ତା ସହିତ ଭୁବନେଶ୍ୱରରେ ଯଦି ଦେଖିବା, ଆମର ଗତ ପାଖାପାଖି ଲଗାତାର 17 ଦିନ ଧରି ଭୁବନେଶ୍ୱରରେ ଦିନ ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଉଥିଲା, ଏବଂ ଆଜି ସେ ଯେଉଁ ଲଗାତାର ଯେଉଁ 40 ଡିଗ୍ରୀର ଚେନ୍ ଥିଲା, ଆଜି ସେଥିରେ ବ୍ରେକ୍ ଲାଗିଛି, କାରଣ ଆଜି ଆମର ସର୍ବୋଚ୍ଚ ଦିନ ତାପମାତ୍ରା ପାଖାପାଖି 39 ଡିଗ୍ରୀ ରେକର୍ଡ କରାଯାଇଛି। ଅର୍ଥାତ୍ ଏଇ ଯେଉଁ 17 ଦିନ ପରେ ମେ 2ରେ ଆଜି 39 ଡିଗ୍ରୀ ରେକର୍ଡ କରାଯାଇଛି। ଏବଂ ଖାସ କରିକି ଆମେ ଯଦି ଦେଖିବା ଯେଉଁ ଏପ୍ରିଲ ମାସରେ 1969 ପରଠାରୁ ଏଇ ଯେଉଁ 16 ଦିନ ଲଗାତାର ଆମର 40 ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହେବା, ଇଏ ଗୋଟେ ନୂଆ ରେକର୍ଡ, କାରଣ ଏହା ପୂର୍ବରୁ ଏମିତି କେବେ ବି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା।